ଶାନ୍ତି ଅମୃତଧାରାର ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ କରୁଛି। ଆଜିକାର ବିଷୟବସ୍ତୁ ଆମେ ଚର୍ଚ୍ଚା କରିବା ପରମାତ୍ମାଙ୍କର ଦିବ୍ୟ କର୍ତ୍ତବ୍ୟ। ଭଗବାନ ବାସ୍ତବରେ କ'ଣ କରନ୍ତି ଏବଂ କ'ଣ ନ କରନ୍ତି? ସଂସାରରେ ଅନେକ ପ୍ରକାର ମାନ୍ୟତା ରହିଛି, ଭଗବାନ କ'ଣ କରନ୍ତି କ'ଣ ନ କରନ୍ତି ଏ ବିଷୟରେ ଅନେକ ମତଭେଦ ରହିଛି। କିଏ କ'ଣ କହୁଛି, କିଏ କ'ଣ କହୁଛି। ସାଧାରଣ ମଣିଷ ଅନେକ ଏମିତି ମତଭେଦ ଶୁଣିକି କନଫ୍ୟୁଜ୍ ହୋଇଯାଏ କି ବାସ୍ତବରେ ଭଗବାନଙ୍କର କ'ଣ କର୍ତ୍ତବ୍ୟ, ଭଗବାନ କ'ଣ କରନ୍ତି ସତରେ। ଆମେ ଶୁଣିଥାଉ କି ଭଗବାନ ସବୁକିଛି ଦୁନିଆର କରୁଛନ୍ତି, ତାଙ୍କ ବିନା ତ ଗଛର ପତ୍ର ବି ହେଲେ ନାହିଁ। କିନ୍ତୁ ବୁଦ୍ଧିଜୀବୀ ବ୍ୟକ୍ତି ଏ ପ୍ରକାର ଉକ୍ତି ଶୁଣିକି ମନରେ ଅନେକ ପ୍ରଶ୍ନ ଉଠେ ଏବଂ ବୁଝି ହୁଏନି ସତରେ କ'ଣ ଭଗବାନ ଏହି କର୍ତ୍ତବ୍ୟ କରନ୍ତି। ପ୍ରତ୍ୟେକ ଗଛ ପତ୍ରର ସବୁ ପତ୍ର ଲତା ସବୁ ଖାଲି ହଲଉଥାନ୍ତି, ଚିନ୍ତା କରିବା ଦରକାର। ଯେତେବେଳେ ପବନ ବହେ ସେତେବେଳେ ପତ୍ର ସବୁ ହଲନ୍ତି, ଯେତେବେଳେ ପବନ ବହିବା ବନ୍ଦ ହୋଇଯାଏ ପତ୍ର ସବୁ ସ୍ଥିର ହୋଇଯାଆନ୍ତି। ଯେଉଁମାନେ ବିଜ୍ଞାନ ପଢ଼ିଛନ୍ତି ପତ୍ର ସବୁ କ'ଣ ପାଇଁ ହଲନ୍ତି ଭଲ ଭାବରେ ବୁଝିପାରୁଥିବେ। ତ ଭଗବାନ ତ ସବୁଠୁ ଶ୍ରେଷ୍ଠ ବୋଲି ଆମେ କହୁଛୁ, ଦୁନିଆର ସବୁଠୁ ଶ୍ରେଷ୍ଠ ସର୍ବୋଚ୍ଚ। ତାଙ୍କ ପାଇଁ ତ ଭକ୍ତ ସବୁ ଗାୟନ କରିଛନ୍ତି, ଉଚ୍ଚା ତେରା ନାମ ଉଚ୍ଚା ତେରା ଧାମ ଉଚ୍ଚା ତେରା ହର କାମ ଉଚ୍ଚେ ତେ ଉଚ୍ଚା ତୁ ହେ ଭଗବାନ। ହେ ପ୍ରଭୁ, ଆପଣଙ୍କର ପ୍ରତ୍ୟେକ କର୍ତ୍ତବ୍ୟ ଶ୍ରେଷ୍ଠ ଅଟେ। ଆମେ ଯଦି ଭଗବାନଙ୍କର ପ୍ରକୃତ କର୍ତ୍ତବ୍ୟକୁ ବୁଝିପାରିବା, ଜାଣିପାରିବା, ତାଙ୍କ ପ୍ରତି ଯେଉଁ ଶ୍ରଦ୍ଧା, ତାଙ୍କ ପ୍ରତି ଯେଉଁ ଅନାବିଳ ପ୍ରେମ, ଆହୁରି ବାସ୍ତବରେ ଜାଗ୍ରତ ହୋଇପାରିବ। ମନରେ ସଦାସର୍ବଦା ପରମାତ୍ମା ପ୍ରତି ସ୍ନେହ ଭାବନା, ଭକ୍ତି ଭାବନା ଜାଗ୍ରତ ରଖିବା ପାଇଁ ତାଙ୍କର ପ୍ରକୃତ କର୍ତ୍ତବ୍ୟକୁ ବି ବୁଝିବା ଦରକାର। କିନ୍ତୁ ଭଗବାନ କ'ଣ କରନ୍ତି ସେ କଥା ବୁଝାଇବା ପୂର୍ବରୁ ମୁଁ ଭଗବାନଙ୍କର ଅବତରଣ କାଳ, ଭଗବାନ ଏ ସଂସାରକୁ କେବେ ଅବତରିତ ହୁଅନ୍ତି ସେ କଥା ବିଷୟରେ ଚର୍ଚ୍ଚା କରିବି। ଦେଖନ୍ତୁ, ମୁଁ ପୂର୍ବ ପ୍ରବଚନରେ ଆପଣମାନଙ୍କୁ ବୁଝାଇ ଦେଇଛି କି ଏ ସଂସାରରେ ବାସ୍ତବରେ ଭଗବାନ ସର୍ବବ୍ୟାପୀ ନୁହନ୍ତି। ଭଗବାନ ଏ ସଂସାରର ବହୁତ ଉର୍ଦ୍ଧ୍ୱରେ ସୂର୍ଯ୍ୟ, ଚନ୍ଦ୍ର, ତାରାଗଣମାନଙ୍କ ବି ଉପରେ ଅଖଣ୍ଡ ଜ୍ୟୋତିର୍ମୟ ବ୍ରହ୍ମ ତତ୍ତ୍ୱରେ ଯେଉଁ ପରମଧାମ ରହିଛି, ଶାନ୍ତିଧାମ ରହିଛି, ସେହି ଧାମର ନିବାସୀ ଅଟନ୍ତି। ତ ଯେତେବେଳେ ଏ ଧରାପୃଷ୍ଠରେ ଧର୍ମଗ୍ଲାନୀ ହୁଏ, ପରମାତ୍ମାଙ୍କର ଦିବ୍ୟ ଅବତରଣ ଏହି ଧରାପୃଷ୍ଠକୁ ହୋଇଥାଏ। କିନ୍ତୁ ଅନେକ ଧର୍ମରେ ଭଗବାନ ଏ ଧରାପୃଷ୍ଠକୁ ଆସନ୍ତି, ଅବତରଣ କରନ୍ତି, ସେଇଟା ବି ସେମାନେ ମାନିବାକୁ ତୟାର ନୁହନ୍ତି। ମୁସଲମାନ ଧର୍ମରେ ଭଗବାନ ଏ ଦୁନିଆକୁ ଆସନ୍ତି ସେମାନେ ବିଶ୍ୱାସ କରନ୍ତିନି। କିନ୍ତୁ ଆମ ଭାରତବର୍ଷରେ ଯେଉଁ ଆମେ ଯାହାକୁ ହିନ୍ଦୁ ଧର୍ମ କହୁଛେ, ହିନ୍ଦୁ ଧର୍ମରେ ମାନ୍ୟତା ରହିଛି କି ଭଗବାନ ଅବତାର ନେଇକି ଧାରାପୃଷ୍ଠକୁ ଆସନ୍ତି। ଦେଖନ୍ତୁ, ମତଭେଦ ହୋଇଗଲା। ଗୋଟେ ଧର୍ମରେ ସେମାନେ ମାନୁଛନ୍ତି ଭଗବାନ ଆସନ୍ତି ନାହିଁ, ଗୋଟେ ଧର୍ମରେ ମାନନ୍ତି ଯେ ଭଗବାନ ଆସୁଛନ୍ତି। କୋଉଟା ସତ? ମୁଁ ଆପଣଙ୍କୁ ଗୋଟେ ସୁନ୍ଦର କାହାଣୀ ଶୁଣେଇବି ଆକବର ଆଉ ବୀରବଲ ବିଷୟରେ। ଆକବର ଆଉ ବୀରବଲ ନା ତ ସମସ୍ତେ ଶୁଣିଥିବେ, ଜାଣିଥିବେ ତାଙ୍କ କଥା। ବୀରବଲ ବହୁତ ବୁଦ୍ଧିମାନ ଥିଲା। ବୀରବଲ କହିଲା, ଏ ସଂସାରକୁ ଭଗବାନ ଆସନ୍ତି, ଯେହେତୁ ବୀରବଲ ହିନ୍ଦୁ ଥିଲା ନା, ଆକବର ତ ମୁସଲମାନ ଧର୍ମରେ ଥିଲେ, ତେଣୁ ସେ କହିଲେ ନା ନା ଭଗବାନ କେବେ ଆସନ୍ତିନି, ସେ ଉପରୁ କେବଳ ପୈଗମ୍ବରମାନଙ୍କୁ ପଠାଇଥାନ୍ତି, ନିଜେ ଆସନ୍ତିନି, ମେସେଞ୍ଜରମାନଙ୍କୁ ପଠାନ୍ତି। ଏବଂ ବୀରବଲ କହୁଛି, ନାଇଁ ନାଇଁ ଭଗବାନ ତ ଆସନ୍ତି ଧାରାପୃଷ୍ଠକୁ। ଆକବର ମାନିବାକୁ ରେଡି ନୁହନ୍ତି। ବୀରବଲ ଯେତେ ବୁଝେଇଲା ବୁଝୁନାହାନ୍ତି। ଶେଷରେ ଆକବର ବହୁତ ଭୀଷଣ ଭାବରେ ରାଗିଗଲେ ଏବଂ କହିଲେ, ମୂର୍ଖ, ତୁ କାଲି ପର୍ଯ୍ୟନ୍ତ ଯଦି ନ ବୁଝୁଛୁ, କାଲି ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରମାଣ କରି ନ ଦେଉଛୁ କି ଭଗବାନ ଏଇ ଧାରାପୃଷ୍ଠକୁ କେମିତି ଆସନ୍ତି, ମୁଁ ତ ଅଣ୍ଟା କାଟିଦେବି। ସେଇ ଦିନଟା ବିତିଗଲା, ତା ପରଦିନ ବି ବିତିଯିବା ଉପରେ ସନ୍ଧ୍ୟା ହେଇ ଆସିଲାଣି। ଆକବର ମନ ମନରେ ହସୁଛନ୍ତି, ଏ ମୂର୍ଖକୁ କୋଉଠୁ ପ୍ରମାଣ ମିଳିବ ବା କୋଉ କୋଉ ହିସାବରେ ସେ ପ୍ରମାଣ କରିଦେବ ଯେ ଭଗବାନ ଦୁନିଆକୁ ଆସନ୍ତି। ଆଉ ଯେତେବେଳେ ରାଜଦରବାର ସରିଗଲା, ବୀରବଲ ଆକବରକୁ କହୁଛନ୍ତି କି ବାଦଶାହ, ଟିକେ ପରିଭ୍ରମଣ କରିଯିବା, ବୁଲିଯିବା। ଆକବର କହିଲେ ଚାଲ। ତ ଆକବର, ବୀରବଲ, ତାଙ୍କ ପଛରେ ସବୁ ବେଗମ, ଅନେକ କର୍ମଚାରୀ, ଏମିତି ସବୁ ବୁଲି ବାହାରିଲେ। ରାଜବାସର ପାଖରେ ସୁନ୍ଦର ବଗିଚାଟିଏ ଅଛି, ସେଠି ଗୋଟେ ସୁନ୍ଦର ସୁଇମିଂ ପୁଲ ରହିଛି। ସୁଇମିଂ ପୁଲର ପାର୍ଶ୍ୱରେ ସେମାନେ ସବୁ ବୁଲି ଚାଲିଛନ୍ତି, ଅନେକ ସବୁ ଗପସପ ହେଉଛି। ବୀରବଲ ଦେଖୁଥାଏ କି ଆକବର ତାଙ୍କ ଛୋଟ ପୁଅଟାକୁ କେତେବେଳେ ତା ହାତଟା ଟିକେ ଛାଡ଼ୁଛନ୍ତି। ମଝିରେ କିଛି ଏମିତି କିଛି କାମ ପଡ଼ିବାରୁ ଆକବର ହଠାତ୍ ତା ପୁଅର ହାତଟା ଛାଡ଼ିଦେଲେ। ବୀରବଲ ତ ମୌକା ଦେଖୁଥିଲା, ଛୋଟ ପିଲାଟାକୁ ଗୋଟେ ଧକ୍କା ଦେଲା, ତ ଛୋଟ ପିଲାଟା ପାଣି ଭିତରେ ସୁଇମିଂ ପୁଲରେ ପଡ଼ିକି ପାଣି ପିଇ ପକାଇଲା ବୁଡ଼ିଯିବା ଉପରେ। ଆକବର ଦେଖିଲେ ଆଉ ହଠାତ୍ ଡାଇପ୍ ମାରିକି ସୁଇମିଂ ପୁଲ ଭିତରକୁ ଯାଇକି ଛୋଟ ପିଲାଟାକୁ ଉଦ୍ଧାର କରିକି ଯେତେବେଳେ ବାହାରକୁ ଆସିଲେ, ବୀରବଲ ଉପରେ ବହୁତ କ୍ରୋଧ କଲେ। ମୂର୍ଖ, ଏତେ ଛୋଟ ପିଲାଟିଏ, ଏବେ ବୁଡ଼ିକି ମରିଯାଇଥାନ୍ତା, ତାକୁ ଧକ୍କା ମାରିଦେଲୁ। ତ ବୀରବଲ କହୁଛନ୍ତି କି ବାଦଶାହ, ଦେଖନ୍ତୁ ତ ଆପଣ ସବୁ ଡ୍ରେସ୍ ଗୁଡ଼ା ସବୁ ତିନ୍ତିଗଲା, ଆପଣ ପଗଡ଼ି ଫଗଡ଼ି ସବୁଗୁଡ଼ା ଭିଜିଗଲା। ଆକବର କହୁଛନ୍ତି, ଚୁପ୍, ଏବେ ପିଲାଟା ମରିଯାଇଥାନ୍ତା, ହଉଛି କଣ ମୁଁ ତିନ୍ତିଗଲି? ତ ବୀରବଲ କହିଲେ, ବାଦଶାହ, ଆପଣଙ୍କ ପଛରେ ଆମେ ସବୁ ଏତେ କର୍ମଚାରୀ ରହିଛୁ, ଆପଣ ନିଜେ କାହିଁକି ସେ ସୁଇମିଂ ପୁଲ ଭିତରକୁ ଡାଇପ୍ ମାରି ପକାଇଲେ? ଆପଣ କାହାକୁ ବି ଇସାରା କରିଦେଇଥିଲେ, ଆମେ ନିଜେ ଯାଇକି ସେ ଆପଣଙ୍କ ପୁଅକୁ ଉଦ୍ଧାର କରି ଆଣିପାରିଥାନ୍ତୁ, ଆପଣ ନିଜେ କାହିଁକି ଜମ୍ପ ମାରିଦେଲେ? ତ ଆକବର କହିଲେ, ଆରେ ମୂର୍ଖ, ଗୋଟେ ପୁଅ ପ୍ରତି ତା ବାପାର କେତେ ସ୍ନେହ ଥାଏ ତୁ କଣ ବୁଝିବୁ? ତ ବୀରବଲଙ୍କୁ ମୌକା ମିଳିଗଲା। ବୀରବଲ କହିଲେ, ଆମେ ସବୁ ଭଗବାନଙ୍କର ସନ୍ତାନ, ଆମେ ଏଇ ଭବସାଗରରେ ଡୁବେଇ ହେଉଛୁ, ବୁଡ଼ି ମରୁଛୁ, ଅନେକ ଦୁଃଖ ଯାତନାରେ ଭଗବାନଙ୍କୁ ଡାକୁଛୁ, ଆଉ ଭଗବାନ ଉପରେ ରହିକି କେବଳ ଖାଲି ମେସେଞ୍ଜର ଆଉ ପୈଗମ୍ବରମାନଙ୍କୁ ପଠାଉଥିବେ, ସେ ଆମର ବାପା, ଆମ ପ୍ରତି ତାଙ୍କର କେତେ ଭାବନା ଅଛି ଆପଣ କଣ ବୁଝିବେ? ଦୁନିଆରେ ଧର୍ମଗ୍ଲାନୀ ହୋଇଯାଏ, ସବୁ ସନ୍ତାନମାନେ ଆମେ ସବୁ ଦୁଃଖ ପାଉ, ସେ ଉପରୁ ଏଇ ଧରାପୃଷ୍ଠକୁ ନିଜେ ହିଁ ଅବତରଣ କରି ଆସନ୍ତି। तेणु तो तांको खुदा कहा जाए, खुद आते हैं इसलिए खुदा। आक और कौन कहे चुप है गले। तो कहवा तात्पर्य होजी जे संसार रे भगवान को आसीबाक पड़े, तांकर निजर दिव्य कर्तव्य करिया पई ए संसार को आसीबाक पड़े। जिमती दुनिया रे मान्यता रहिची पाप भी करती पुण्य भी करती, क्या मारी दिंती, क्या बंचे दिंती, क्या डुबे दिंती, क्या उद्धार कर दिंती, वास्तव रे ए सब आमर भ्रांत धारणा। जो व्यक्ति जिते महान तार सबकि महान ही थाए, तार विचारधारा महान ही थाए, तार कथाभाषा महान हुए, तार प्रत्येक कर्तव्य भी महान हुए। तेणु परमात्मा जिकि सर्वश्रेष्ठ अटंती से सब अपकर्म केमती करे, पापकर्म केमती करे। कौन भगवान गोटे चोर द्वारा चोरी कम भी कर, गोटे मर्डरर द्वारा मर्डर भी कर, ना ना एक कमी हो पार। ये संसार रे जो अराजकता देखुचु, इत्ते सबू कोठी बन्या होची, कोठी बात्या होची, कोठी मरुड़ी होची, कोठी भूकंप होची, समस्ते मरी जाउचंदी, ये सबू भगवान करुचंदी। जमा नुहे, भगवान जेहेतु सर्वश्रेष्ठ, तांकर प्रत्येक कर्तव्य भी सेते महान श्रेष्ठ अटे। भगवान को कर्तव्य को तो दिव्य कर्तव्य कहा जाए। ये सब संसार जहां किछि होची, ये सब भगवान को दिव्य कर्तव्य। केते लोक केते जातना पाउचंदी, दुख पाउचंदी, ये सब भगवान करुचंदी। विवेक केबे भी याकु स्वीकार करिवनी। वास्तव रे ए संसार रे हम समस्तंकु स्वतंत्रता मिलची, स्वतंत्रता दिया हिची। आमे जिमती कर्म करु तार फल आमे निजे भोगी थाउ। भगवान आम समस्तंकु सत्कर्म शिक्षा दियंती। जी से सत्कर्मर व्रतती हुए, सत्कर्मर फल सुख पाए, एवं जी दुष्कर्म करे तार परिणाम दुख पाए। तेणु एथेरे भगवान कर कौन हाथ रही। भगवान आमको तो दुखरु मुक्त करके सदा सुखी जीवन आम केमती बंचवा से शिक्षा दियंती। देखंतु जेतेबेले संसार रे समस्ते आम सत्युग जेतेबेले संसार सत्युग थिला, सेठी देवी देवता मानक दुनिया थिला, समस्ते सर्वगुण संपन्न षोल कला संपूर्ण थिले, सेतेबेले मनीष समस्ते सुखरे थिले, सेतेबेले भगवान को केवा कौन पाई डाकिबो, एवं भगवान कर आशीर्वाद भी कौन दरकार। तेणु तो कथा अच्छी, दुख में सुमिरण सब करे, सुख में करे ना कोई। दुख समय रे ही मनीष भगवान को डाकी थाए। तो सत्युग एवं त्रेता युग दुईटा युग जो मनीष समस्त सुखरे शांति रे खुशी रे रही थांती, समस्त को देवी देवता कहा जाए थाए। जो राम राज्य कथा आज भी आम मन पकाउ, जोठी जथा राजा रानी तथा प्रजा समस्त सुखरे शांति थिले, कौनसी प्रकार दैवी दुर्विपाक सेठी होनुथिला। रामायण रे वर्णना छि, दैविक दैहिक भौतिक तापा राम राज्य में गाहु व्यापा। सेठी दैविक दैहिक एवं भौतिक ताप संताप दुख किछि नथिला। तो एमते गोटे राज्य जोठी समस्त सुखरे शांति थिबे, जोठी भगवान को लोक कहीं डाकिबे, भगवान को आसीबार कौन दरकार। किंतु जेतेबेले कालचक्रर प्रगति हुए, समय व्यतीत ही चले, सत्ययुग त्रेतायुग बीती जाए, जेतेबेले द्वापर युग आसे, द्वापर युगरे मनीष सबू बारंबार पुनर्जन्म नहीं नहीं आमे सबू आत्मा मैंने देह अभिमान रे आसी जाओ, एवं जेतेबेले देह अभिमान आसी जाए आम भितरे काम प्रवृत्ति क्रोध लोभ मोह आदि आदि सब संचार हो जाए, जाग्रत हो जाए, एवं आम सब पतित हो जाऊ, विकारी हो जाऊ, एवं जहाँफल दुख पाइबार आरंभ हो जाए। एवं जितेबेले आम दुख पाऊ आम भगवान प्रार्थना करू, पूजा करू, मंदिर बनाऊ। तो द्वापर युगर ही मनीष जितेबेले पतित हो गला, दुख पाइबा आरंभ कला, भगवान को डाकिबा आरंभ कला, पूजा पार्वण आदि जप तप सब आरंभ होला, आप सब पूज्य रू पुजारी ही गले। आउ सही समय रे धरापृष्ठ रे वास्तव रे अनेक धर्मात्मा मनकर अवतरण हला। धर्मात्मा सब वासी की अमन को दिग्दर्शन दले। जिमती द्वापर युगर आरंभ रे हैं जितेबले सब लोक मूर्ति पूजा करिवार आरंभ कले एवं पूजा नारे हिंसा करिवार आरंभ कले बलि चढ़ेबा आरंभ कले। इब्राहिम वास्तव रे प्रथम व्यक्ति थिले जे की मूर्ति पूजा विरुद्ध रे स्वर उत्तोलन कले एवं विरोध कले। भगवान तो निराकार अटंती, भगवान को मूर्ति तांकर बनेई तांकर नारे बलि चढ़ेबा वास्तव रे पापकर्म हिंसा बोली से लोकों को शिक्षा देथिले। किंतु लोक सबू पूजा ई सबू भक्ति रे एते निमग्न थिले तांको कथा को केही स्वीकार कलेनि। ओलटा ही तांको मारिबा पई जते बेले प्रयत्न करहला से घर द्वार छाड़ी की बहुत दूर को चली गले। किछि लोक तांको अनुसरण कले किंतु समस्त दुनिया रे बदललेनि। तेनो इब्राहिम प्रथमे आसी की इस्लाम धर्म स्थापना करथिले। ता पर मुहूर्त रे किछि वर्ष परे पुणी महात्मा बुद्ध जैन भी आसिले, महावीर जैन, जो माने लोकों को अहिंसा विषय शिखेले एवं कलिंग युद्ध राजा अशोक कथा तो आप समस्त जानिथिबे। तो से समय लोक हिंस्र कहि जाइथिले। तेणु अहिंसा विषय महात्मा बुद्ध एवं तांकर समसामयिक कंटेम्पोरारी महावीर जैन उभय ही लोकों को अहिंसा शिक्षा देथिले। अनेक बुद्ध धर्मावलंबी जैन धर्मावलंबी बनिकी तांकर अनुसरण कले किंतु समग्र दुनिया परिवर्तन हलाने। पुणी किछि वर्ष गला परे जीशु ख्रीष्ट आसिले संसार को। जीशु ख्रीष्ट लोकों को प्रेम करिवा शिखेले। आपण यदि बाइबल पढ़िबे सारा बाइबल रो वास्तविक सारांश होची दि एसेंस ऑफ होल बाइबल इज लव। तुम्हारो पड़ोसी को तुम्हें निज भलिया व्यवहार कर शिक्षा देथिले। अनेक लोक जीशु ख्रीष्टंकर फॉलोअर्स हेले, अनुयायी हेले, किंतु अनेक लोक तांकर विरोध भी करी तांको क्रूसबिद्ध करदेले। आपण सब जानिथिबे जीशु ख्रीष्टंकर कहानी। समय बीती चलला, अनेक धर्मात्मा एमती धरापृष्ठ को अवतरण हेले। तो वर्तमान कलिजुग समय रे आमे देखुचे आज संसार रे अनेक धर्मात्मा महात्मा सब आसिक गलेणी, किंतु समय रो परिवर्तन को आड़ को गति करछि आपण माने समस्त देखुंदी। एवं वर्तमान कलिजुग परे सत्ययुग आसिबो। कलिजुग रे सब मनीष पतित, समस्त भितरे तमगुण एवं सत्ययुग रे सब मनीष भल हि जिवे, समस्त पावन कहा जिवो, समस्त देवी देवता हि जिवे, संसार रे सुख शांति सब आड़े हेबो। किमिति हेबो, के परिवर्तन करिवो, मन रे प्रश्न उठुथ निश्चय। गोटे सुंदर उदाहरण देकी प्राजल कले भल हेबो। जिमिति राति परे दिन आसे, किमिति आसे, रातिर शेषे जेतेबेले सूर्योदय हुए तापरे जाकि दिन आसीथाए। रातिरे अनेक तारा सब देखा जाए, चंद्रमा भी उदय होइथाए, किंतु दिन आसे कि सेमती ए संसार रा सत्ययुग त्रेतायुग को ब्रह्मांकर दिन बोली कहा जाइछि। द्वापर कलिजुग को ब्रह्मांकर रात्रि बोली कहा जाए। एवं ए द्वापर कलिजुग रे संसार रे अनेक धर्मात्मा महात्मा आसिकी लोकों को पथ प्रदर्शन कले, किंतु तथापि भी समय रो परिवर्तन। ए कलिजुग द्वापर युग रूपी रात्रि परिवर्तित हेकि सत्ययुग रूपी दिन आसिलानि। तो ए कलिजुगर शेषे जेतेबेले स्वयं परमात्मा जहां को ज्ञान सूर्य बोली कहा जाए तांकर अवतरण हुए, ताहले जाकि संसार रे सत्ययुग रूपी दिन आसे। अनेक धर्मात्मा महात्मा आसिकी भी संसार रो परिवर्तन हुए नहीं, सेतेबेले स्वयं भगवान को ही धरापृष्ठ को आसिबाक पड़े एवं से ही संसार को परिवर्तन करिकी कलिजुग को सत्ययुग रे नरकको स्वर्गरे परिणत गरिदिन्थे। जो कर्तव्य महान कर्तव्य दुनियारे केही भी गरिपारि नथान्थे से महान कर्तव्य भगवान करन्ति। तेणु भगवान को आज पर्यंत आमे कोटि कोटि लोक स्मरण करजु, प्रार्थना करजु, ठाकुर कीर्तन करजु एवं ए नरक को स्वर्ग रे बदली देवा, पतित मान को पावन बनाई देवा, कलियुग को सत्ययुग रे परिणत कर देवा, ए महान कर्तव्य भगवान कर दिव्य कर्तव्य सीटा से केमिति करंती पर क्लास रे सुनिबा। अच्छा